ଭଦ୍ରକାଳୀ କପାଳିନି ସ୍ୱାହାକ୍ଷମସ୍ତୁତେ ଚେଲୋ ପାଟୁଆ ଛାମୁର ନିଆରେ ଚାଲେ ରେ ଦଣ୍ଡୁଆ ବରଷକେ ଥରେ ତୋର ମେରୁ ଜାତ ତୋ ବାଟକୁ ଚାହିଁଛନ୍ତି ଲକ୍ଷେ ଭକ୍ତ ଲାଗିଲା।